ओम शांति। 2 जनवरी 2024 रो प्रातः मुरली ओम शांति। बाप दादा मधुबन बाबा कहउचंती मिठे बच्चे तुम मानकु परस्पर मध्यरे बहुत बहुत आत्मिक स्नेह युक्त संबंध रखिबाकु हेबो। केबे भी मतभेद रे आसीबार नाही। आजिरो प्रश्न, प्रत्येक ब्राह्मण संतान निज मन को केउ प्रश्न पचारिबा उचित। उत्तर, निज मन को पचार, एक रे मु ईश्वरंक हृदय रे स्थान पाइछि, दुई रे मु केते दैव गुण धारणा करिछि, तीन रे मु ब्राह्मण होई ईश्वरीय सेवा रे बाधा सृष्टि करु नाही तो, चारि रे सर्वदा खीरखंड होई भोली स्थिति रे रहउछि, आमर परस्पर मध्य रे एकमत रहउछि, पांच रे मु सर्वदा श्रीमतर पालन करुछि। आजिर गीत भोला नासे निराला और कोइले चलो। ओम शांति। तुमे संतान माने हेउच ईश्वरीय संप्रदाय। आगरु आसुरी संप्रदाय थिलो। आसुरी संप्रदाय को यह जणा नाही जे भोलानाथ काहाकु कुआ जाउची। एई कथा मध्य जानी नांती जे शिव शंकर भिन्न अटंती। शंकर देवता शिव परमात्मा पिता अटंती। किछि हेले भी जानी नांती। वर्तमान तुमे हेउच ईश्वरीय संप्रदायर अर्थवा ईश्वरीय परिवारर सदस्य। सेमाने हेले रावणर आसुरी परिवारर सदस्य। केते फरक रहिछि। एबे तुमे ईश्वरीय परिवाररे ईश्वरंक द्वारा शिखुच जे परस्पर मध्यरे किपरि आत्मिक स्नेह रहिबा उचित। परस्पर मध्यरे ब्राह्मण कुळरे एई आत्मिक स्नेह भरिबाकु हेबो। जाहांक मध्यरे संपूर्ण स्नेह नथिबो सेमाने उच्च पद पाई पारिबे नाही। सेतारे तो एक धर्म एक राज्य हेबो। परस्पर मध्यरे कोनोसी झगडा हेबो नाही। एठारे तो राज्यत्व नाही। ब्राह्मण मानंक मध्यरे थिबा देह अभिमान थिबा कारणरु मतभेदरे आसी जाउछंती। एही परि मतभेदरे रहिले दंड भोग करि उत्तीर्ण हेबे। पुणि सेठारे एक धर्म रहिबो तेणु सेठारे शांति रहिबो। सेपटे आसुरी संप्रदाय अर्थबा आसुरी परिवार रहिछि। एठारे ईश्वरीय परिवार अछि। भविष्यत पाई दैवी गुण धारण करुचंती। बाबा सर्व गुण संपन्न कराउचंती। समस्ते तो हेउ नांती। जेउ माने श्रीमत पालन करुचंती सेई माने विजय मालार दाना हेबे। जे मालार दाना न हेबे से प्रजारे आसीबे। सेठारे तो दैवी गवर्नमेंट रहिबो। सत प्रतिशत पवित्रता शांति समृद्धि रहिबो। ब्राह्मण कुळर संतान मानंकु एबे दैवी गुण धारण करिबाकु हेबो। केइ तो भल भाबरे दैवी गुण धारण करि अन्य को कराई थांती। देही अभिमानी हेले ईश्वरीय परिवार रे परस्पर आत्मिक स्नेह मध्य रहिबो। सेति पई पिला माने पुरुषार्थ करि चली चंती। अंत समय रे समस्तंकर अवस्था एकापरि होई पारिबो नाही। पुणि दंड भोग करि पदभ्रष्ट होई जिवो। नीच पद पाइबे। ब्राह्मण मानंक मध्यरे जदि केही खीरखंड भळी मिलिमसी न रहउचंती लुण पाणी होई रहउचंती दैवी गुण धारण करु नांती तेबे श्रेष्ठ पद किपरि पाई पारिबे। मतभेद हेबा जोगु केउठी केउठी ईश्वरीय सेवारे मध्य बाधा सृष्टि करुचंती। एयार परिणाम कौन होई थाए। सेमाने एत्ते उच्च पद पाई परिबे नाही। ଗୋଟିଏ ପଟେ କ୍ଷୀରିଖଣ୍ଡ ହୋଇ ରହିବା ପାଇଁ ପୁରୁଷାର୍ଥ କରୁଛନ୍ତି, ଅନ୍ୟପଟେ ମାୟା ଲୁଣ ପାଣି କରିଦେଉଛି, ଯେଉଁ କାରଣରୁ ସେବା ବଦଳରେ ଅପସେବା କରୁଛନ୍ତି। ବାବା ବସି ବୁଝାଉଛନ୍ତି, ତୁମେ ଈଶ୍ୱରୀୟ ପରିବାରର ସଦସ୍ୟ ଅଟ, ଈଶ୍ୱରଙ୍କ ସାଥିରେ ରହୁଛ ମଧ୍ୟ। କେହି ସାଥିରେ ରହୁଛନ୍ତି, କେହି ଅନ୍ୟ ଗାଁରେ ରହୁଛନ୍ତି, କିନ୍ତୁ ଏକାଠି ଅଛ ନା। ବାବା ମଧ୍ୟ ଭାରତକୁ ଆସୁଛନ୍ତି, ମନୁଷ୍ୟ ଏକଥା ଜାଣି ନାହାନ୍ତି ସି ବାବା କେବେ ଆସୁଛନ୍ତି, ଆସି କଣ କରୁଛନ୍ତି। ତୁମକୁ ଏବେ ବାବାଙ୍କ ଦ୍ଵାରା ସତ୍ୟ ପରିଚୟ ପ୍ରାପ୍ତ ହେଉଛି। ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଏବେ ତୁମେ ଜାଣିଛ। ଦୁନିଆକୁ ଜଣା ନାହିଁ ଯେ ଏଇ ଚକ୍ର କିପରି ଘୁରୁଛି, ବର୍ତ୍ତମାନ କେଉଁ ସମୟ ଚାଲିଛି। ବିଲକୁଲ ଘୋର ଅନ୍ଧକାରରେ ରହିଛନ୍ତି। ତୁମକୁ ରଚୟିତା ବାବା ଆସି ସମସ୍ତ ସମାଚାର ଶୁଣାଉଛନ୍ତି, ତା ସହିତ ବୁଝାଉଛନ୍ତି ଯେ ହେ ଶାଳ ଗ୍ରାମ ରୂପୀ ସନ୍ତାନ ମାନେ ମତେ ମନେ ପକାଅ। ଏ କଥା ଶିବାବା ନିଜର ସନ୍ତାନ ମାନଙ୍କୁ କହୁଛନ୍ତି। ତୁମେ ପବିତ୍ର ହେବାକୁ ଚାହୁଁଛ ନା, ଅଦା କଳ୍ପରୁ ଡାକି ଆସିଛ, ଏବେ ମୁଁ ଆସିଛି। ଶିବାବା ଆସିଥାନ୍ତି ଭାରତକୁ ପୁନର୍ବାର ଶିବାଳୟ କରିବା ପାଇଁ, ରାବଣ ବେଶାଳୟ କରିଦେଇଛି, ନିଜେ ହିଁ ଗାନ କରୁଛନ୍ତି ଯେ ଆମେ ପତିତ ବିକାରୀ ହୋଇଯାଇଛୁ। ଭାରତ ସତ୍ୟ ଯୁଗରେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲା, ନିର୍ବିକାରୀ ଦେବତାମାନଙ୍କୁ ବିକାରୀ ମନୁଷ୍ୟମାନେ ପୂଜା କରୁଛନ୍ତି, ପୁଣି ନିର୍ବିକାରୀ ଆତ୍ମାମାନେ ହିଁ ବିକାରୀ ହେଉଛନ୍ତି, ଏ କଥା କାହାକୁ ଜଣା ନାହିଁ। ନିର୍ବିକାରୀ ଥିଲେ ତ ପୂଜ୍ୟ ଥିଲେ, ପୁଣି ବିକାରୀ ହୋଇ ପୂଜାରୀ ହୋଇଛନ୍ତି, ସେଥିପାଇଁ ତ ଡାକୁଛନ୍ତି ହେ ପତିତ ପାବନ ଆସ, ଆସି ନିର୍ବିକାରୀ କରାଓ। ବାବା କହୁଛନ୍ତି, ଏଇ ଅନ୍ତିମ ଜନ୍ମ ତୁମେ ପବିତ୍ର ହୁଅ, କେବଳ ମତେ ମନେ ପକାଇଲେ ତୁମର ପାପ କଟିଯିବ ଏବଂ ତୁମେ ତମ ପ୍ରଧାନରୁ ସ୍ୱତଃପ୍ରଧାନ ଦେବତା ହୋଇଯିବ। ପୁଣି ଚନ୍ଦ୍ରବଂଶୀ କ୍ଷତ୍ରିୟ ପରିବାର ଆସିବ, ବର୍ତ୍ତମାନ ଈଶ୍ୱରୀୟ ପରିବାରରେ ଅଛ, ପୁଣି ଦୈବୀ ପରିବାରରେ ଏକୋଇଶ ଜନ୍ମ ରହିବ, ବର୍ତ୍ତମାନ ଏହି ଈଶ୍ୱରୀୟ ପରିବାରରେ ତୁମେ ଅନ୍ତିମ ଜନ୍ମ ଅତିକ୍ରମ କରୁଛ, ଏହି ଜନ୍ମରେ ତୁମକୁ ପୁରୁଷାର୍ଥ କରି ପୁଣି ସର୍ବଗୁଣ ସମ୍ପନ୍ନ ହେବାକୁ ପଡିବ। ତୁମେ ପୂଜ୍ୟ ଥିଲ, ରାଜ୍ୟ କରୁଥିଲ, ପୁଣି ପୂଜାରୀ ହୋଇଛ, ଏହା ବୁଝାଇବାକୁ ପଡିବ ନା। ଭଗବାନ ହେଉଛନ୍ତି ବାବା, ଆମେ ତାଙ୍କର ସନ୍ତାନ ହୋଇଥିବାରୁ ଏହା ପରିବାର ହେଲା ନା। ଗାୟନ ମଧ୍ୟ କରୁଛନ୍ତି, ତୁମେ ମାତା ପିତା, ଆମେ ତୁମର ସନ୍ତାନ, ତେଣୁ ପରିବାର ହେଲା ନା। ଏବେ ବାବାଙ୍କ ଠାରୁ ଅସରନ୍ତି ସୁଖ ମିଳୁଛି। ବାବା କହୁଛନ୍ତି, ତୁମେ ନିଶ୍ଚିନ୍ତ ଆମ ପରିବାରର ଅଟ, କିନ୍ତୁ ଡ୍ରାମା ପ୍ଲାନ ଅନୁସାରେ ରାବଣ ରାଜ୍ୟକୁ ଆସିବା ପରେ ତୁମେ ଦୁଃଖ ଭୋଗ କରୁଥିବାରୁ ଡାକୁଛ, ଏହା ତୁମର ପ୍ରକୃତ ପରିବାର ଅଟେ। ପୁଣି ତୁମକୁ ଭବିଷ୍ୟତ ଏକୋଇଶ ଜନ୍ମ ପାଇଁ ସମ୍ପତ୍ତି ଦେଉଛି, ଏହି ସମ୍ପତ୍ତି ପୁଣି ଦୈବୀ ପରିବାରରେ ଏକୋଇଶ ଜନ୍ମ ସ୍ଥାୟୀ ରହିବ। ଦୈବୀ ପରିବାର ସତ୍ୟଯୁଗ ତ୍ରେତା ପର୍ଯ୍ୟନ୍ତ ଚାଲିବ, ପୁଣି ରାବଣ ରାଜ୍ୟ ହେବା ପରେ ଭୁଲି ଯାଉଛନ୍ତି ଯେ ଆମେ ଦୈବୀ ପରିବାରର ଅଟୁ। ବାମ ମାର୍ଗକୁ ଯିବା ଦ୍ଵାରା ଆସୁରୀ ପରିବାରର ସଦସ୍ୟ ହୋଇଯାଉଛନ୍ତି, 63 ଜନ୍ମ ସିଡି ଓହ୍ଲାଇ ଆସିଛ, ବର୍ତ୍ତମାନ ଏହି ସମସ୍ତ ଜ୍ଞାନ ତୁମ ବୁଦ୍ଧିରେ ଅଛି, ତୁମେ ଏକଥା କାହାକୁ ହେଲେ ବି ବୁଝାଇ ପାରିବ। ଅସଲରେ ତୁମେ ଦେବୀ ଦେବତା ଧର୍ମର ଅଟ, ସତ୍ୟଯୁଗ ଆଗରୁ କଳିଯୁଗ ଥିଲା, ସଙ୍ଗମରେ ତୁମକୁ ମନୁଷ୍ୟରୁ ଦେବତା କରାଯାଉଛି, ସତ୍ୟ ଓ କଳି ମଝିରେ ଏହି ସଙ୍ଗମ ରହିଛି, ତୁମକୁ ବ୍ରାହ୍ମଣ ଧର୍ମରୁ ପୁଣି ଦୈବୀ ଧର୍ମକୁ ନେଇ ଆସୁଛନ୍ତି। ବୁଝାଯାଉଛି ଲକ୍ଷ୍ମୀନାରାୟଣ ଏହି ରାଜ୍ୟ କିପରି ପ୍ରାପ୍ତ କରିଥିଲେ। ଏହା ପୂର୍ବରୁ ଆସୁରୀ ରାଜ୍ୟ ଥିଲା, ପୁଣି ଦୈବ୍ୟ ରାଜ୍ୟ କେବେ ଓ କିପରି ହେଲା? ବାବା କହୁଛନ୍ତି, କଳ୍ପ କଳ୍ପ ସଙ୍ଗମରେ ଆସି ତୁମକୁ ବ୍ରାହ୍ମଣ ଦେବତା କ୍ଷତ୍ରିୟ ଧର୍ମକୁ ନେଇ ଯାଉଛି। ଏହା ଭଗବାନଙ୍କର ପରିବାର ଅଟେ, ସମସ୍ତେ କହୁଛନ୍ତି ଗଡ୍ ଫାଦର, କିନ୍ତୁ ବାବାଙ୍କୁ ନ ଜାଣିବା କାରଣରୁ ଅନାଥ ହୋଇଯାଇଛନ୍ତି। ସେଥିପାଇଁ ବାବା ଆସୁଛନ୍ତି ଘୋର ଅନ୍ଧକାରରୁ ଆଲୋକକୁ ନେଇଯିବା ପାଇଁ। ଏବେ ସ୍ୱର୍ଗ ସ୍ଥାପନ ହେଉଛି, ତୁମେମାନେ ପାଠ ପଢୁଛ, ଦୈବୀ ଗୁଣ ଧାରଣ କରୁଛ, ଏ କଥା ମଧ୍ୟ ଜାଣିବା ଉଚିତ। ଶିବ ଜୟନ୍ତୀ ପାଳନ କରୁଛନ୍ତି, ଶିବ ଜୟନ୍ତୀ ପରେ ପୁଣି କଣ ହେବ? ନିଶ୍ଚିନ୍ତ ଦୈବୀ ରାଜ୍ୟର ଜୟନ୍ତୀ ହୋଇଥିବ ନା? ସ୍ୱର୍ଗ ସ୍ଥାପନକାରୀ ଈଶ୍ୱର ପିତା ସ୍ୱର୍ଗର ସ୍ଥାପନା କରିବା ପାଇଁ ସ୍ୱର୍ଗକୁ ତ ଆସିବେ ନାହିଁ, କହୁଛନ୍ତି ମୁଁ ନର୍କ ଓ ସ୍ୱର୍ଗ ମଧ୍ୟରେ ଥିବା ସଙ୍ଗମରେ ଆସୁଛି। ଶିବରାତ୍ରି କହୁଛନ୍ତି ନା, ତେଣୁ ମୁଁ ରାତ୍ରିରେ ଆସୁଛି। ଏ କଥା ତୁମେମାନେ ହିଁ ବୁଝିପାରିବ, ଯିଏ ବୁଝନ୍ତି ସେ ଅନ୍ୟକୁ ମଧ୍ୟ ଧାରଣ କରାଇଥାନ୍ତି। ଯେଉଁମାନେ ମନ ବଚନ କର୍ମରେ ସେବାରେ ତତ୍ପର ରହିଥାନ୍ତି ସେମାନେ ବାବାଙ୍କର ହୃଦୟରେ ଥାନ୍ତି। ଯେତେ ଯେତେ ଅଧିକ ସେବା କରିବେ ସେତେ ସ୍ନେହର ପାତ୍ର ହେବେ। କେହି ଅଲରାଉଣ୍ଡର ସେବାଦାରୀ ହୋଇଥାନ୍ତି, ସବୁ କାମ ଶିଖିବା ଦରକାର, ରାନ୍ଧିବା, ରୁଟି ସେକିବା, ବାସନ ମାଜିବା, ଏହା ମଧ୍ୟ ସେବା ଅଟେ ନା? କିନ୍ତୁ ପ୍ରଥମ ହେଲା ବାବାଙ୍କର ସ୍ମୃତି, ତାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ। ଏଠାକାର ସମ୍ପତ୍ତି ମିଳିଛି ସେଠାରେ ସର୍ବଗୁଣ ସମ୍ପନ୍ନ ରହିବେ, ଯଥା ରାଜାରାଣୀ ତଥା ପ୍ରଜା, ସେଠାରେ ଦୁଃଖର କଥା ରହିବ ନାହିଁ। ବର୍ତ୍ତମାନ ସମସ୍ତେ ନର୍କବାସୀ ଅଟନ୍ତି, ସମସ୍ତଙ୍କର ଅବତରଣର କଳା ହୋଇଯାଇଛି, ପୁଣି ଏବେ ଆରୋହଣ କଳା ହେବ। ବାବା ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରି ସୁଖକୁ ନେଇ ଯାଉଛନ୍ତି, ସେଥିପାଇଁ ତାଙ୍କୁ ମୁକ୍ତିଦାତା କୁହାଯାଉଛି। ଏଠାରେ ତୁମର ନିଶା ରହୁଛି, ଆମେ ବାବାଙ୍କ ଠାରୁ ସମ୍ପତ୍ତି ନେଇ ଯୋଗ୍ୟ ହେଉଛୁ। ସେଇମାନଙ୍କୁ ହିଁ ଯୋଗ୍ୟ କୁହାଯିବ ଯେ ଅନ୍ୟକୁ ରାଜପଦ ପାଇବାର ଯୋଗ୍ୟ କରାଉଛନ୍ତି। ଏ କଥା ମଧ୍ୟ ବାବା ବୁଝାଉଛନ୍ତି ଯେ ପଢିବା ପାଇଁ ତ ବହୁତ ଆସିବେ, ଏପରି ନୁହେଁ କି ସମସ୍ତେ 84 ଜନ୍ମ ନେବେ। ଯିଏ ଭଲ ଭାବେ ନ ପଢିବେ ସେ ଡେରିରେ ଆସିବେ, ତେବେ ଜନ୍ମ ମଧ୍ୟ କମ ହେବ ନା? କେହି 80 ଜନ୍ମ, କେହି 82 ଜନ୍ମ, କେହି ଜଲ୍ଦି ଆସୁଛନ୍ତି, କେହି ପଛରେ ଆସୁଛନ୍ତି। ସମସ୍ତର ଆଧାର ପାଠପଢା ଉପରେ ରହିଛି। ସାଧାରଣ ପ୍ରଜାମାନେ ପରେ ଆସିବେ, ସେମାନଙ୍କର 84 ଜନ୍ମ ହୋଇପାରିବ ନାହିଁ, କାହିଁକି ନା ପରେ ଆସୁଛନ୍ତି। ଯିଏ ବିଲକୁଲ ଶେଷରେ ଥିବେ ସେ ତ୍ରେତୟାରେ ଅନ୍ତରେ ଆସି ଜନ୍ମ ନେବେ, ପୁଣି ବାମ ମାର୍ଗରେ ଯାଇ ଓହ୍ଲାଇବା ଆରମ୍ଭ ହୋଇଯାଇଥାଏ। ଭାରତବାସୀମାନେ କିପରି 84 ଜନ୍ମ ନେଉଛନ୍ତି ତା ଏହି ସିଡ଼ି ଚିତ୍ରରେ ଦର୍ଶାଯାଇଛି। ଏହି ସୃଷ୍ଟିଚକ୍ର ଡ୍ରାମାର ରୂପ ଅଟେ, ଯିଏ ପାବନ ଥିଲେ ସେ ଏବେ ପତିତ ହୋଇଯାଇଛନ୍ତି, ପୁଣି ପବିତ୍ର ଦେବତା ହେବେ। ବାବା ଆସିଲେ ସମସ୍ତଙ୍କର କଲ୍ୟାଣ ହୋଇଥାଏ, ସେଥିପାଇଁ ଏହାକୁ ଅସ୍ପିସିୟସ୍ ଅର୍ଥାତ୍ ପୁଣ୍ୟବନ୍ତ ଯୁଗ କୁହାଯାଉଛି। ଏହା ବାବାଙ୍କର ହିଁ ଅବଦାନ ଅଟେ, ଯିଏ କି ସମସ୍ତଙ୍କର କଲ୍ୟାଣ କରୁଛନ୍ତି। ସତ୍ୟ ଯୁଗରେ ସମସ୍ତଙ୍କର କଲ୍ୟାଣ ହୋଇଥିଲା, କୌଣସି ଦୁଃଖ ନଥିଲା। ଏ କଥା ତ ବୁଝାଇବାକୁ ହେବ ଯେ ଆମେ ଈଶ୍ୱରୀୟ ପରିବାରର ସଦସ୍ୟ ଅଟୁ, ଈଶ୍ୱର ସମସ୍ତଙ୍କର ପିତା ଅଟନ୍ତି। ଏଇଠାରେ ହିଁ ତୁମେ ମାତା ପିତା ବୋଲି ଗାୟନ କରୁଛ, ସେଠାରେ ତ କେବଳ ଫାଦର କୁହାଯିବ। ଏଠାରେ ତୁମକୁ ମାତା ପିତା ମିଳିଛନ୍ତି, ଏଠାରେ ତୁମ ସନ୍ତାନ ମାନଙ୍କୁ ପୋଷ୍ୟ କରାଯାଉଛି। ପିତା ସୃଷ୍ଟିକର୍ତ୍ତା, ତେଣୁ ମାତା ମଧ୍ୟ ଥିବେ, ନଚେତ ରଚନା କିପରି ହେବ? ହେଭେନ୍ଲି ଗଡ୍ ଫାଦର ଅର୍ଥାତ୍ ସ୍ୱର୍ଗ ସ୍ଥାପନକାରୀ ଈଶ୍ୱର ପିତା କିପରି ସ୍ୱର୍ଗ ସ୍ଥାପନ କରୁଛନ୍ତି ଏ କଥା ନା ଭାରତବାସୀ ଜାଣିଛନ୍ତି ନା ବିଦେଶୀମାନେ ଜାଣିଛନ୍ତି। ଏବେ ତୁମେ ଜାଣିଛ ଯେ ନୂଆ ଦୁନିଆର ସ୍ଥାପନା ଓ ପୁରୁଣା ଦୁନିଆର ବିନାଶ ନିଶ୍ଚୟ ସଙ୍ଗମରେ ହିଁ ହେବ। ଏବେ ତୁମେ ସଙ୍ଗମରେ ଅଛ। ବର୍ତ୍ତମାନ ବାବା ବୁଝାଉଛନ୍ତି, କେବଳ ମତେ ମନେ ପକାଅ, ଆତ୍ମାକୁ ହିଁ ମନେ ପକାଇବାକୁ ହେବ ପରମପିତା ପରମାତ୍ମାଙ୍କୁ। ଆତ୍ମା ମାନେ ଏବଂ ପରମାତ୍ମା ଅଲଗା ରହିଲେ ବହୁ କାଳ। ସୁନ୍ଦର ମେଳା କେଉଁଠାରେ ହେବ? ସୁନ୍ଦର ମେଳା ନିଶ୍ଚୟ ଏଇଠାରେ ହିଁ ହେବ। ପରମାତ୍ମା ପିତା ଏଇଠାକୁ ଆସିଛନ୍ତି। ଏହାକୁ କଲ୍ୟାଣକାରୀ ସୁନ୍ଦର ମେଳା କୁହାଯାଉଛି। ସମସ୍ତଙ୍କୁ ଜୀବନ ମୁକ୍ତିର ସମ୍ପତ୍ତି ଦେଉଛନ୍ତି। ଜୀବନ ବନ୍ଧନରୁ ମୁକ୍ତ ହୋଇଯାଇଛନ୍ତି। ସମସ୍ତ ଆତ୍ମା ତ ଶାନ୍ତିଧାମ ଯିବେ, ପୁଣି ସେଠାରୁ ଆସିଲେ ସତପ୍ରଧାନ ରହିବେ। ଧର୍ମସ୍ଥାପକ ମାନେ ଧର୍ମ ସ୍ଥାପନ ପାଇଁ ଆସିଥାନ୍ତି। ସୃଷ୍ଟିରେ ତାଙ୍କର ଜନସଂଖ୍ୟା ବଢିଗଲେ ରାଜତ୍ୱ ନିମନ୍ତେ ପୁରୁଷାର୍ଥ କରିବେ। ସେ ପର୍ଯ୍ୟନ୍ତ କୌଣସି ଲଢେଇ ଝଗଡା ଆଦି ରହିବ ନାହିଁ। ସତପ୍ରଧାନରୁ ରୋଜକୁ ଆସିଲେ ଲଢେଇ ଝଗଡା ଆରମ୍ଭ କରିଥାନ୍ତି। ପ୍ରଥମେ ସୁଖ ପରେ ଦୁଃଖ ପାଇଥାନ୍ତି। ଏବେ ବିଲକୁଲ ଦୁର୍ଗତି ହୋଇଯାଇଛି। ଏହି କଳିଯୁଗୀ ଦୁନିଆର ବିନାଶ, ପୁଣି ସତ୍ୟଯୁଗୀ ଦୁନିଆର ସ୍ଥାପନା ହେବ। ବାବା ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା କରୁଛନ୍ତି। ଯିଏ ଯେଉଁଭଳି ପୁରୁଷାର୍ଥ କରୁଛନ୍ତି ସେହି ଅନୁସାର ବିଷ୍ଣୁପୁରୀରେ ଯାଇ ପ୍ରାରବ୍ଧ ପାଇବେ। ବୁଝିବା ନିମନ୍ତେ ଏହା ବହୁତ ଭଲ କଥା ଅଟେ। ବର୍ତ୍ତମାନ ତୁମେ ଖୁସି ହେବା ଉଚିତ ଯେ ଆମେ ଈଶ୍ୱରଙ୍କ ଠାରୁ ଭବିଷ୍ୟତ 21 ଜନ୍ମ ପାଇଁ ସମ୍ପତ୍ତି ପାଉଛୁ। ଯେତେ ପୁରୁଷାର୍ଥ କରି ନିଜକୁ ଆକୁରେଟ ବା ଠିକ କରିବ, ତୁମକୁ ତ ଆକୁରେଟ ଠିକ ହେବାକୁ ପଡିବ। ଲିଭର ଏବଂ ସିଲିଣ୍ଡର ଘଡ଼ି ମଧ୍ୟ ରହିଛି ନା। ଲିଭର ବହୁତ ଆକୁରେଟ ହୋଇଥାଏ। ପିଲାମାନଙ୍କ ମଧ୍ୟରେ କେହି କେହି ସଠିକ ହୋଇଯାଆନ୍ତି, କେହି ସଠିକ ନ ହୋଇଥିବାରୁ ନିଚ ପଦ ପାଇଥାନ୍ତି। ପୁରୁଷାର୍ଥ କରି ସଠିକ ହେବା ଉଚିତ। ଏବେ ସମସ୍ତେ ସଠିକ ରୂପେ ପରିଚାଳିତ ହେଉନାହାନ୍ତି। ଏକମାତ୍ର ବାବା ହିଁ ପୁରୁଷାର୍ଥ କରାଇବେ। ଭାଗ୍ୟ ଗଢିବାର ପୁରୁଷାର୍ଥ କମ ଥିବାରୁ ପଦ କମ ପାଉଛନ୍ତି। ଶ୍ରୀମତରେ ନ ଚାଲିବା କାରଣରୁ, ଆସୁରୀ ଗୁଣ ନ ଛାଡିବା କାରଣରୁ, ଯୋଗଯୁକ୍ତ ହୋଇ ନ ରହିବା କାରଣରୁ ଏସବୁ ହେଉଛି। ଯୋଗଯୁକ୍ତ ହୋଇ ନ ରହିବା ଯେପରି ପଣ୍ଡିତ ପଣିଆ ଅଟେ, ଯୋଗ କମ ଥିବାରୁ ଶିବ ବାବାଙ୍କ ପ୍ରତି ସ୍ନେହ ରହୁ ନାହିଁ, ଧାରଣା ମଧ୍ୟ କମ ହୋଇଯାଏ, ସେହି ଖୁସି ରହି ନ ଥାଏ। ଚେହେରା ହିଁ ମୁର୍ଦ୍ଦାର ସଦୃଶ ରହିଥାଏ। ତୁମର ଚେହେରା ତ ସର୍ବଦା ହର୍ଷିତ ରହିବା ଉଚିତ, ଯେପରି ଦେବତା ମାନଙ୍କର ହୋଇଥାଏ। ବାବା ତୁମକୁ କେତେ ସମ୍ପତ୍ତି ଦେଉଛନ୍ତି, କେହି ଗରିବ ପିଲା ସାହୁକାର ପାଖକୁ ଗଲେ ସେ କେତେ ଖୁସି ହୋଇଥାନ୍ତି। ତୁମେ ବହୁତ ଗରିବ ଥିଲ, ଏବେ ବାବା ପୋଷ୍ୟ କରୁଥିବାରୁ ଖୁସି ହେବା ଦରକାର। ଆମେ ଈଶ୍ୱରୀୟ କୂଳର ହୋଇଛୁ, କିନ୍ତୁ ଭାଗ୍ୟରେ ନଥିଲେ କଣ କରାଯାଇପାରିବ? ପଦଭ୍ରଷ୍ଟ ହୋଇଯିବ, ପାଟରାଣୀ ହୋଇପାରିବେ ନାହିଁ। ବାବା ଆସୁଛନ୍ତି ହିଁ ପାଟରାଣୀ କରିବା ପାଇଁ। ତୁମେ କାହାକୁ ହେଲେ ବି ବୁଝାଇ ପାରିବ ଯେ ବ୍ରହ୍ମା ବିଷ୍ଣୁ ଶଙ୍କର ତିନି ହେ ଶିବଙ୍କର ସନ୍ତାନ ଅଟନ୍ତି। ଭାରତକୁ ପୁନର୍ବାର ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗ କରାଉଛନ୍ତି, ଶଙ୍କରଙ୍କ ଦ୍ୱାରା ପୁରୁଣା ଦୁନିଆର ବିନାଶ ହେଉଛି। ଭାରତରେ ହିଁ ବାକି ଅଳ୍ପ ଆତ୍ମା ରହିବେ, ପ୍ରଳୟ ତ ହେବ ନାହିଁ। କିନ୍ତୁ ବହୁତ ଶରୀର ଛାଡି ଦେଉଥିବାରୁ କୁହାଯାଉଛି ଯେପରି ପ୍ରଳୟ ହୋଇଯାଉଛି, ରାତି ଦିନର ଫରକ ରହୁଛି। ଆତ୍ମା ମାନେ ସମସ୍ତେ ମୁକ୍ତି ଧାମକୁ ଚାଲିଯିବେ, ଏହା ପତିତ ପାବନ ବାବାଙ୍କର ହିଁ କାମ ଅଟେ। ବାବା କହୁଛନ୍ତି, ଦେହି ଅଭିମାନୀ ହୁଅ, ନଚେତ ପୁରୁଣା ସମ୍ବନ୍ଧୀ ମନେ ପଡିବେ। ସ୍ଥୂଳ ରୂପରେ ତ୍ୟାଗ କରିଥିଲେ ମଧ୍ୟ ମନେ ପଡିଥାନ୍ତି, ଅର୍ଥାତ ନଷ୍ଟ ମୁଆ ହୋଇନାହାନ୍ତି। ଏହାକୁ ବ୍ୟବଚାରୀ ୟାଦ କୁହାଯାଉଛି। ଏମାନେ ସଦ୍ଗତି ପାଇପାରିବେ ନାହିଁ, କାହିଁକି ନା ଦୁର୍ଗତିରେ ଥିବା ଆତ୍ମା ମାନଙ୍କୁ ମନେ ପକାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ବାପଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ବାପଦାଦାଙ୍କ ହୃଦୟରେ ସ୍ଥାନ ପାଇବା ପାଇଁ ମନ ବଚନ କର୍ମରେ ସେବା କରିବାକୁ ହେବ। ଆକୁରେଟ ଅର୍ଥାତ ଯଥାର୍ଥ ଏବଂ ଅଲରାଉଣ୍ଡର ଅର୍ଥାତ ସବୁ କର୍ମରେ ଦକ୍ଷ ହେବାକୁ ପଡିବ। ଦୁଇ ନମ୍ବର, ଏହିଭଳି ଦେହି ଅଭିମାନୀ ହେବାକୁ ପଡିବ ଯେପରି କୌଣସି ବି ପୁରୁଣା ସମ୍ବନ୍ଧୀ ମନେ ପଡୁ ନଥିବେ। ପରସ୍ପର ମଧ୍ୟରେ ବହୁତ ବହୁତ ଆତ୍ମିକ ସ୍ନେହରେ ରହିବାକୁ ହେବ, ଲୁଣ ପାଣି ହେବାର ନାହିଁ। ଆଜିର ବରଦାନ, ବିଶ୍ୱ ପରିବର୍ତ୍ତନର ଶ୍ରେଷ୍ଠ କାର୍ଯ୍ୟରେ ନିଜର ଅଙ୍ଗୁଳି ଲଗାଉଥିବା ମହାନ ତଥା ନିର୍ମାଣ ଭବ ବିସ୍ତାର। ଯେପରି କୌଣସି ସ୍ଥୂଳ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବା ସମୟରେ ସେଥିରେ ସବୁ ଜିନିଷ ଠିକ ଭାବରେ ମିଶାଇବାକୁ ପଡିଥାଏ। ଯଦି ସାଧାରଣ ଲୁଣ ବା ଚିନି ଟିକିଏ କମ ହୋଇଯାଏ ତେବେ ତା ଆଉ ଖାଇବା ଯୋଗ୍ୟ ହୋଇପାରେ ନାହିଁ। ସେହିପରି ବିଶ୍ୱ ପରିବର୍ତ୍ତନର ଏହି ଶ୍ରେଷ୍ଠ କାର୍ଯ୍ୟ ପାଇଁ ମଧ୍ୟ ବାବାଙ୍କର ପ୍ରତ୍ୟେକ ରତ୍ନ ମାନଙ୍କର ଆବଶ୍ୟକତା ରହିଛି। ଏଥିରେ ସମସ୍ତଙ୍କର ଅଙ୍ଗୁଳି ଲାଗିବା ଦରକାର। ସମସ୍ତେ ନିଜ ନିଜ ହିସାବରେ ବହୁତ ବହୁତ ଆବଶ୍ୟକ ଅଟନ୍ତି। ସମସ୍ତେ ଶ୍ରେଷ୍ଠ ମହାରଥୀ ଅଟନ୍ତି। ସେଥିପାଇଁ ନିଜର କାର୍ଯ୍ୟରେ ଶ୍ରେଷ୍ଠତାର ମୂଲ୍ୟକୁ ଜାଣ। ସମସ୍ତେ ମହାନ ଆତ୍ମା ଅଟ, କିନ୍ତୁ ଯେତିକି ମହାନ ଅଟ ସେତିକି ନିର୍ମାଣ ମଧ୍ୟ ହୁଅ। ଆଜିର ସ୍ଲୋଗାନ, ଯଦି ନିଜର ସ୍ୱଭାବକୁ ସରଳ କରିଦେବ ତେବେ ସବୁ କାର୍ଯ୍ୟ ସରଳ ହୋଇଯିବ। ଅବ୍ୟକ୍ତ ଇସାରା, ଏହି ଅବ୍ୟକ୍ତ ମାସରେ ବନ୍ଧନ ମୁକ୍ତ ହୋଇ ଜୀବନ ମୁକ୍ତ ସ୍ଥିତିରେ ଅନୁଭବ କର। ଜୀବନ ନିର୍ବାହ କରିବାରେ ସମୟ, ପରିସ୍ଥିତି ଏବଂ ସମସ୍ୟା ଗୁଡିକ ସଙ୍କଟାପନ୍ନ ହୋଇଥିଲେ ମଧ୍ୟ, ବାୟୁମଣ୍ଡଳ ଦୁଇ ଗୁଣା ଦୂଷିତ ହୋଇଥିଲେ ମଧ୍ୟ ତାର ପ୍ରଭାବରୁ ମୁକ୍ତ ରହିବାକୁ ହେବ ଏବଂ ସବୁ ପ୍ରକାରର ଭିନ୍ନ ଭିନ୍ନ ବନ୍ଧନ ଗୁଡିକ ଠାରୁ ମୁକ୍ତ ରହିବାକୁ ହେବ। ଯେପରି ଗୋଟିଏ ବି ସୂକ୍ଷ୍ମ ବନ୍ଧନ ନଥିବ, ଏହିଭଳି ବନ୍ଧନ ମୁକ୍ତ ଏବଂ ଜୀବନ ମୁକ୍ତ ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନଙ୍କୁ ହେବାକୁ ପଡିବ। ଏହି ସଙ୍ଗମ ଯୁଗରେ ହିଁ ଜୀବନ ମୁକ୍ତ ସ୍ଥିତିର ପ୍ରାରବ୍ଧର ଅନୁଭବ କରିବାକୁ ହେବ। ଓମ୍ ଶାନ୍ତି।